ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ ବନ୍ଦିତା ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜନ୍ମଦିନ ଅବସରରେ ରାଜ୍ୟ ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫ ଆଇବା 17 ତାରିଖ ରାଇଜେ 75 ଲାଖ ଗଛ ଯୋଗାଯିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ପେଡ଼ ମା କେ ନାମର 2 ନମ୍ବର କ୍ଷେପେ ମା'ମାନଙ୍କୁ ସମ୍ମାନ ଜଣାଇକରି ଗୋଟେ ଲେଖା ଗଛ ଲଗାବାର୍କେ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍। ଗଛ ଯୋଗାଇକରି ତାର୍ ସାଙ୍ଗେ ଗୋଟେ ସେଲ୍ଫି ମେରି ଲାଇଫ୍ ପୋର୍ଟାଲ୍ଥି ଅପ୍ଲୋଡ଼ କରବାର୍କେ ସାଧାରଣ ଲୋକଙ୍କୁ ଆହ୍ୱାନ ଦିଆଯାଇଛି। ମଧ୍ୟସ୍ଥତା ଜରିଏ ଭିନ୍ ଭିନ୍ ମକଦ୍ଦମାର ସମାଧାନ ଲାଗି ଆଇବା 28 ତାରିଖ ଭୁବନେଶ୍ୱରର 2 ନମ୍ବର ଜାତୀୟ ମେଡିଏସନ୍ କର୍ମଶାଳା ହେବା। କର୍ମଶାଳାଟି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ବିଆର୍ ଗବାଇଙ୍କ ସହିତ ଭିନ୍ ଭିନ୍ ରାଜ୍ୟର ମୁଖ୍ୟ ବିଚାରପତି ବିଚାରପତି ଆଡ୍ଭୋକେଟ୍ ଜେନେରାଲ୍ ଆଇନ ବିଭାଗ ସଚିବଙ୍କ ସହିତ ଭିନ୍ ଭିନ୍ ଅନୁଷ୍ଠାନର ପ୍ରତିନିଧିମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। କର୍ମଶାଳାର ସଫଳ ଆୟୋଜନ ଲାଗି ଗଲାକାଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟର 35 ନମ୍ବର ଆର୍ ଭିସୁଟ୍ର 16 ନମ୍ବର ସମାବର୍ତ୍ତନ ଉତ୍ସବ ଆଜି ପାଳନ କରାଯିବା। କାର୍ଯ୍ୟକ୍ରମଟି ଯୋଗଦେବା ଲାଗି କୁଳାଧିପତି ଓ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି ଯୋଗଦେବେ। ସକାଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଉପରବେଲାର ଭିସୁଟ୍ର ସମାବର୍ତ୍ତନ ଉତ୍ସବ ହେବା। କାର୍ଯ୍ୟକ୍ରମଟି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପତ ଚରଣ ସ୍ୱାଇଁ ଆର୍ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେବେ। ଭୁବନେଶ୍ୱରଠାରେ ଆଇବା ସୋମବାର ହେବାର୍କେ ଥିବାର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନିବାର୍ଯ୍ୟ କାରଣ ଲାଗି ନାଇଁ ହୁଏ। ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଏ ଲୋକ ଜନେଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। ସମ୍ବଲପୁର ଚେମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ତରଫ ସହରର ତପସ୍ୱିନୀ ପ୍ରେକ୍ଷାଳୟଠାରେ ଜିଏସ୍ଟି ସଂସ୍କାର 2025 ସମ୍ମିଳନୀର ଆୟୋଜନ କରାଯାଇଛି। ଆଇବା ପିଢ଼ିର ଜିଏସ୍ଟି ଆପଣଙ୍କ ଲାଗି ଶୀର୍ଷକ ହୋଇଥିବା ସମ୍ମିଳନୀ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇକରି ଜିଏସ୍ଟି ସଂସ୍କାର ଉତ୍ତରୁ ବହୁଟେ କ୍ଷେତ୍ର ଦର କମ୍ବାର ସହିତ ପରିବର୍ତ୍ତନ ଆଉ ଅଭିବୃଦ୍ଧି ହେବା ବୋଲି କହିଛନ୍। 2017 ଜିଏସ୍ଟି ଲାଗୁ ହେବା ଉତ୍ତରୁ ବଛରକ 7 ଲକ୍ଷ କୋଟି ଟ୍ୟାକ୍ସ ଆସୁଥିବା ବେଳେ ଏହାଦେ ସେଟା ବଢ଼ିକରି 22 ଲକ୍ଷ କୋଟି ଟଙ୍କା ପହଞ୍ଚିଛି ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍।
ତାକୁ ଦେଖିକି ଲୋକମାନଙ୍କର ଅପେକ୍ଷାକୁ ପୁରା କରିକି ଜିଏସ୍ଟିରେ ସଂସ୍କାର ଅଣାଗଲା। ଏହାଦ୍ୱାରା ମୋଟାମୋଟି ବୁଝିବା ପାଇଁ ଗଲେ ଲୋକଙ୍କ ପକେଟକୁ ଅଧିକା ପଇସା ଯିବ, କୃଷି ଉପକରଣ ଦାମ କମିବ, ସାରର ଦାମ କମିବ,
କର୍ଣ୍ଣାଟକର ବେଙ୍ଗାଲୁରୁଠାରେ ହୋଇଥିବା 11 ନମ୍ବର ରାଜ୍ୟ ଗୋଷ୍ଠୀ ସଂସଦୀୟ ସଂଘ ଭାରତୀୟ ଆଞ୍ଚଳିକ ସମ୍ମିଳନୀ ବାଚସ୍ପତି ସୁରମା ପାଢ଼ୀ ଯୋଗ ଦେଇକରି ବିଧାନସଭା ଗୃହନ ବିତର୍କ ଓ ଆଲୋଚନା ସାଧାରଣ ଲୋକଙ୍କର ଆସ୍ଥା ଆର୍ ବିଶ୍ୱାସ ଭାଜନ୍ତି ସହାୟକ ଶୀର୍ଷକ ଆଲୋଚନାଟି ଭାଗ ନେଇକରି ନିଜର ବକ୍ତବ୍ୟ ଉପସ୍ଥାପନ କରିଛନ୍। ଗଲା 11 ତାରିଖରୁ ମୂଲ ହୋଇଥିବା ଏହି ସମ୍ମିଳନୀ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଅଧ୍ୟକ୍ଷତା କରିବା ସହିତ 5ଟା ରାଜ୍ୟର ବାଚସ୍ପତିଙ୍କୁ ମନୋନୀତ କରିଥିଲେ। ସେଥିଭିତରୁ ଓଡ଼ିଶାର ବାଚସ୍ପତି ଶ୍ରୀମତୀ ପାଢ଼ୀଠାନ୍ ପାଇବାଟା ରାଜ୍ୟ ଲାଗି ଗୌରବର ବିଷୟ ଆଏ। ରାଜ୍ୟ ସରକାରଙ୍କର ଗୃହ ନିର୍ମାଣ ଆର୍ ନଗର ଉନ୍ନୟନ ବିଭାଗ ସବୁ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ୟୁଏଲ୍ବିମାନଙ୍କୁ ସ୍ୱଚ୍ଛସ୍ୱ ଭାବନା ସହିତ ଆଇବା 17 ତାରିଖରୁ ଅକ୍ଟୋବର 2 ତାରିଖ 15 ଦିନ ତକ ସ୍ୱଚ୍ଛତା ହିଁ ସେବା 2025 ଅଭିଯାନକେ ସକ୍ରିୟ ଭାବେ ପାଳନ କରବାର୍କେ ନିର୍ଦ୍ଦେଶ ଦେଇଛି। 17 ତାରିଖରୁ ଏହି ଅଭିଯାନ ସାରା ଦେଶେ ମୂଲ ହୋଇକରି ନାଗରିକ ଅଂଶଗ୍ରହଣକେ ତହକାବାର ଲାଗି ବହୁଟେ କାର୍ଯ୍ୟକ୍ରମ କରାଯିବା। ଏହି ଅଭିଯାନଟି ସେପ୍ଟେମ୍ବର 25 ସକାଳର 8 ବଜେ 1 ଦିନ 1 ଘଣ୍ଟା 1 ସାଥ କାର୍ଯ୍ୟକ୍ରମ ଜରିଏ ସାରା ଦେଶେ ନାଗରିକମାନଙ୍କୁ ଗୋଟେ ଘଣ୍ଟା ଶ୍ରମଦାନ କରିବାକୁ ପଡ଼ବା। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରୁ ବାଦ ପଡ଼ିଥିବା ଚାଷୀମାନଙ୍କର ଇ କେୱାଇସି ସମୟକେ ରାଜ୍ୟ ସରକାର ଆଉ 6 ମାସ ବଢ଼େଇଛନ୍। ଗଲା 8 ତାରିଖ ସମୟ ଶେଷ ହୋଇଥିବା ବେଳେ ଇତାକେ ଆଉ 6 ମାସ ବଢ଼ାଯାଇଛି। ସେନ୍ତା ସିଏମ୍ କିଷାନ ପାଉଥିବା ହିତାଧିକାରୀ ପିଏମ୍ କିଷାନ କେୱାଇସି ଅପଡେଟ୍ କରିକରି ସାମିଲ ହୋଇପାରବେ। ଆଇବା 14 ତାରିଖ ରବିବାର ଦିନ ସମ୍ବଲପୁରର ମା ସମଲେଶ୍ୱରୀଙ୍କ ପୀଠନ 16 ଉପଚାର ପୂଜା ମୂଲ ହେବା। 21 ତାରିଖ ଦିନ ମହାଲୟା ଅବସରରେ ମା ସମଲେଶ୍ୱରୀ ଧବଲମୁଖୀ ବେଶି ଭକ୍ତମାନଙ୍କୁ ଦର୍ଶନ ଦେବେ। 22 ତାରିଖରୁ ମନ୍ଦିରନ ନବରାତ୍ରୀ ପୂଜାର ମୂଲ ହେବା। ପଶ୍ଚିମ କେନ୍ଦ୍ରୀୟ ଇଲାକା ଆର୍ ତାର୍ ପାଖର ଉତ୍ତର ପଶ୍ଚିମ ବଙ୍ଗୋପସାଗରନ ଉତ୍ତର ଆନ୍ଧ୍ରପ୍ରଦେଶ ଆର୍ ଦକ୍ଷିଣ ଓଡ଼ିଶାର ସମୁଦ୍ର ଖଣିନ ଗୋଟେ ଲଘୁଚାପ କ୍ଷେତ୍ର ବନିଛେ। ଇତାର ପ୍ରଭାବତି ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ଅଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର୍ବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।